ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ମୁଖ୍ୟ ସମ୍ବାଦ, ବିହାର ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ. ଲୋକସଭାରେ ଆଜି ଅନ୍ଲାଇନ୍ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଲ୍ ଆଗତ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ. ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ଏନ୍ଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ. ସାପ୍ତାହିକ ଜନଶୁଣାଣି ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ଅଭିଯୋଗ. ଏବଂ ଡୁରାଣ୍ଡ କପ୍ ଫୁଟବଲ ଦ୍ୱିତୀୟ ସେମିଫାଇନାଲରେ ଆଜି ଇଷ୍ଟବେଙ୍ଗଲ ଡାଇମଣ୍ଡ ହାର୍ବର ମଧ୍ୟରେ ହେବ ମୁକାବିଲା. ବିହାର ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ଏବଂ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳଗୁଡ଼ିକର ହଟ୍ଟଗୋଳ ଯୋଗୁଁ ଉଭୟ ସଦନକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ପୂର୍ବାହ୍ନ 11 ଲୋକସଭା ଅଧିବେଶନ ଆରମ୍ଭ ହେବା ପରେ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୃହରେ ହଟ୍ଟଗୋଳ କରାଯାଇଥିଲା. ବାଚସ୍କତି ଓମ୍ ବିର୍ଲା ବିରୋଧୀ ସଦସ୍ୟଙ୍କ ଆଚରଣ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ. ଗୃହର କାର୍ଯ୍ୟଧାରା ବାଧାପ୍ରାପ୍ତ କରାଯିବା ଉଚିତ ନୁହେଁ ବୋଲି ଶ୍ରୀ ବିର୍ଲା କହିବା ସହ ବିରୋଧୀ ସଦସ୍ୟଙ୍କ ସହଯୋଗ କାମନା କରିଥିଲେ. ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ. 12 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀଙ୍କ ହଟ୍ଟଗୋଳ ପୂର୍ବପରି ଜାରି ରହିଥିଲା. ତେବେ ହଟ୍ଟଗୋଳ ପରିସ୍ଥିତି ମଧ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅନ୍ଲାଇନ୍ ଗେମିଂକୁ ପ୍ରୋହାହନ ଓ ନିୟନ୍ତ୍ରଣ ବିଲ୍ 2025 ଗୃହରେ ଆଗତ କରିଥିଲେ. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗୃହ କାର୍ଯ୍ୟରେ ବାଧା ଉପୁଜୁଥିବାରୁ ବିରୋଧୀ ସଦସ୍ୟଙ୍କ ଆଚରଣକୁ ନିନ୍ଦା କରିଥିଲେ. ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ରାଜ୍ୟସଭାରେ ମଧ୍ୟ ଆଜି ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା. ବିଭିନ୍ନ ପ୍ରସଙ୍ଗ ନେଇ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆଗତ 18 ମୁଲତବୀ ନୋଟିସ୍କୁ ରୁଲିଂ ମାଧ୍ୟମରେ ଉପାଧ୍ୟକ୍ଷ ହରିବଂଶ ପ୍ରତ୍ୟାଖ୍ୟାନ କରିଥିଲେ. ବିରୋଧୀ ସଦସ୍ୟଙ୍କ ସ୍ଲୋଗାନ ଯୋଗୁଁ ରାଜ୍ୟସଭାରେ ଶୂନ୍ୟକାଳ ସମ୍ଭବ ହୋଇପାରିନଥିଲା. ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ଲୋକସଭାରେ ଆଜି ଅନ୍ଲାଇନ୍ ଗେମିଂ ପ୍ରୋହାହନ ଏବଂ ନିୟନ୍ତ୍ରଣ ବିଲ୍ 2025 ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଗତ କରିଛନ୍ତି. ଇ କ୍ରୀଡ଼ା ଏବଂ ଅନ୍ଲାଇନ୍ ସାମାଜିକ ଖେଳକୁ ଏହି ବିଲ୍ ପ୍ରୋହାହନ ପ୍ରଦାନ କରୁଥିବା ବେଳେ ବେଆଇନ ଆର୍ଥିକ କାରବାର, ବିଜ୍ଞାପନ ଆଦିରୁ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବ. ଏ କ୍ଷେତ୍ରରେ ରଣନୈତିକ ବିକାଶ, ନିୟାମକ ତଦାରଖ ପାଇଁ ଏକ ଅନ୍ଲାଇନ୍ ଗେମିଂ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରାଯିବାର ବ୍ୟବସ୍ଥା ରହିଛି. ବ୍ୟକ୍ତିବିଶେଷ ବିଶେଷକରି ଯୁବପିଢ଼ିଙ୍କୁ ଏହି ଖେଳର ସାମାଜିକ, ଆର୍ଥିକ, ମାନସିକ ଏବଂ ଗୋପନୀୟତା ପ୍ରତିକୂଳ ପ୍ରଭାବରୁ ସୁରକ୍ଷା ପ୍ରଦାନ କରିବା ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ. ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ସମନ୍ୱିତ ଜାତୀୟସ୍ତରୀୟ ଆଇନଗତ ଢାଞ୍ଚା ପ୍ରତିଷ୍ଠା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି. ଅନ୍ଲାଇନ୍ ଗେମିଂରେ ବେଆଇନ ଆର୍ଥିକ କାରବାର ତଥା ଆଇନ ଉଲ୍ଲଙ୍ଘନ କ୍ଷେତ୍ରରେ 3 ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ 1 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି. ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଆଜି ତାଙ୍କର ମନୋନୟନପତ୍ର ଦାଖଲ କରିଛନ୍ତି. ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ, ଜେପି ନଡ୍ଡା, କିରଣ ରିଜିଜୁ ଏବଂ ଏଲ୍ଜେପି ଆର୍ର ଚିରାଗ ପାଶ୍ୱାନ, ଜେଡିୟୁର ରାଜୀବ ରଞ୍ଜନ ସିଂ, ଏନ୍ସିପିର ପ୍ରଫୁଲ୍ଲ ପଟେଲଙ୍କ ସମେତ ଏନ୍ଡିଏ ସହଯୋଗୀ ଦଳର ନେତାମାନେ ଉପସ୍ଥିତ ଥିଲେ. ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ ସିପି ରାଧାକ୍ରିଷ୍ଣନ ସଂସଦ ଭବନ ପରିସରରେ ଥିବା ପ୍ରେରଣାସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ, ଯେଉଁଠାରେ ଭାରତର ପ୍ରଖ୍ୟାତ ନେତା ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତି ରହିଛି. ସେ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଣାମ କରିଥିଲେ ଏବଂ ପରେ ଅନ୍ୟ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ. ଶ୍ରୀ ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦଳମତ ନିର୍ବିଶେଷରେ ସମସ୍ତ ସଂସଦ ସଦସ୍ୟଙ୍କର ସହଯୋଗ କାମନା କରିଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି.
आदरणीय प्रधानमंत्री जी की ओर से पूरे विपक्ष के साथियों को भी विशेष करके अपील किया है कि श्री सीपी राधा कृष्ण जी का सर्वसम्मति से समर्थन करें। आदरणीय राजनाथ सिंह जी सबसे बात भी कर रहे हैं और हम चाहते हैं कि एक साथ मिलकर के उपराष्ट्रपति जी का चुनाव में सर्वसम्मति से राधा कृष्ण जी का सपोर्ट करें तो हमारा लोकतंत्र के लिए भी, हमारा देश के लिए भी और राज्यसभा को संचालन करने में भी बहुत उपयोगी होगी।
ଅନ୍ୟପକ୍ଷରେ ଇଣ୍ଡିମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡି ଆସନ୍ତାକାଲି ତାଙ୍କର ନାମାଙ୍କନପତ୍ର ଦାଖଲ କରିବେ। 22 ତାରିଖ ନାମାଙ୍କନପତ୍ର ଯାଞ୍ଚ କରାଯିବା ସହ 25 ତାରିଖକୁ ପ୍ରତ୍ୟାହାରର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 9 ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆଜି ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୂର୍ବାହ୍ନରେ ସାପ୍ତାହିକ ଜନଶୁଣାଣି ଶିବିରରେ ଯୋଗ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଇଛି। ଏହି ଘଟଣାରେ ଦିଲ୍ଲୀ ପୁଲିସ୍ ଜଣକୁ ଅଟକ ରଖିଛି। ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଅଭିଯୁକ୍ତକୁ ଧରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି ବୋଲି ସେ କହିଛନ୍ତି। ବିଜେପି ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛି।
सुबह जन सुनवाई के दौरान मुख्यमंत्री जिस तरह से जनता के बीच में रहकर लगातार बात करती हैं, वो बात कर रही थी। ऐसे में एक शख्स उनके पास आता है, कुछ कागज आगे रखता है और अचानक उनका हाथ पकड़कर उनको खींचने की कोशिश करता है और उस दौरान थोड़ी सी धक्का मुक्की जो होती है तो कुछ सर उनका शायद हल्का सा लगा है किसी कोने पे और उसके बाद तत्काल लोगों ने उसको पकड़ लिया है। कौन है वो आदमी, क्या उसकी जानकारी है, पुलिस जांच पड़ताल कर रही है।
ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ପରବେଶ ସାହିବ ସିଂହ ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ସିଧାସଳଖ ଆକ୍ରମଣ। ଆପ୍ ନେତା ତଥା ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଆତିଶି ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି ଗଣତନ୍ତ୍ରରେ ମତଭେଦ ଏବଂ ପ୍ରତିବାଦର ସ୍ଥାନ ରହିଥିଲେ ମଧ୍ୟ ହିଂସାର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି। ଛତିଶଗଡ଼ରେ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି। ରାଜ୍ୟପାଳ ରାମେନ୍ ଡେକା ରାଜଭବନରେ ଗଜେନ୍ଦ୍ର ଯାଦବ, ରାଜେଶ ଅଗ୍ରୱାଲ ଏବଂ ଗୁରୁ ଖୁସୱନ୍ତ ସାହିମ୍ଙ୍କୁ ମନ୍ତ୍ରୀ ଭାବରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ, ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ ଏବଂ ବିଜୟ ଶର୍ମା, ବିଧାନସଭାର ବାଚସ୍କତି ଡକ୍ଟର ରମଣ ସିଂ ଏବଂ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ। ମହାରାଷ୍ଟ୍ର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁଯାୟୀ ରାଜ୍ୟରେ ଗତକାଲି ପ୍ରବଳ ବର୍ଷା ଏବଂ ବନ୍ୟାଜନିତ ପରିସ୍ଥିତି ଯୋଗୁଁ 10 ଜଣଙ୍କର ମୃତ୍ୟୁ ହୋଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ସକାଳେ ମୁମ୍ବାଇରେ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏ ସମ୍ପର୍କରେ ଆମ ସମ୍ବାଦଦାତାଙ୍କ ରିପୋର୍ଟ।
ମୁମ୍ବାଇ ମେ ଆଜ୍ ସୁବହ ହଲ୍କି ବାରିଶ ହୋଇ ଔର ଅବ ସ୍ଥିତି ସାମାନ୍ୟ ହୋ ରହି ହେ। ସେଣ୍ଟ୍ରାଲ, ୱେଷ୍ଟର୍ନ ଔର ହାର୍ବର ଲାଇନ୍ ପର ଉପନଗରୀୟ ଟ୍ରେନ୍ ସେବାଏଁ ମାମୁଲି ଦେରି କେ ସାଥ ଚଲ୍ ରହି ହେ। BEST କି ବସ୍ ସେବାଏଁ ସୁଚାରୁ ରୂପ ସେ ଚଲ୍ ରହି ହେ ଔର ମୋନୋ ରେଲ କି ସେବାଏଁ ଭି ଆଜ୍ ସୁବହ ଶୁରୁ ହୋ ଗଇ। ମୌସମ ବିଭାଗ ନେ ଆଜ୍ ମୁମ୍ବାଇ, ପାଲଘର ଔର ରାୟଗଡ଼ କେ ଲିଏ ଅରେଞ୍ଜ ଅଲର୍ଟ ଜାରି କିଆ ହେ, ଜବକି ଥାନେ କେ ଲିଏ ରେଡ୍ ଅଲର୍ଟ ଜାରି କିଆ ଗୟା ହେ। IMD ନେ ପୁଣେ, ନାସିକ ଔର ସତାରା କେ ଘାଟ କ୍ଷେତ୍ରୋଁ କେ ଲିଏ ଭି ରେଡ୍ ଅଲର୍ଟ ଜାରି କିଆ ହେ। प्रशासन ने लोगों से सावधानी बरतने, समुद्र किनारे तथा निचले इलाकों से दूर रहने की अपील की है। प्रार्थना, आकाशवाणी समाचार, मुंबई।
ଇଣ୍ଡିଆ ପୋଷ୍ଟ ଦେଶବ୍ୟାପୀ ଆଇଟି 2.0 ଆଡ଼ଭାନ୍ସଡ୍ ପୋଷ୍ଟାଲ ଟେକ୍ନୋଲୋଜି ଏପିଟି ଆଜି ପ୍ରଚଳନ କରିବା ସହିତ ଡିଜିଟାଲ ପରିବର୍ତ୍ତନର ଏକ ନୂତନ ଯୁଗରେ ପ୍ରବେଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଏବଂ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାର୍ଗଦର୍ଶନରେ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ପୋଷ୍ଟାଲ ଟେକ୍ନୋଲୋଜିର ଉତ୍କର୍ଷତା କେନ୍ଦ୍ର ଦ୍ୱାରା ସ୍ୱଦେଶୀ ଭାବରେ ବିକଶିତ ଏହି ସିଷ୍ଟମ ସରକାରଙ୍କ ମେଘରାଜ 2.0 କ୍ଲାଉଡ୍ରେ ଚାଲିଥାଏ ଏବଂ ବିଏସ୍ଏନ୍ଏଲ୍ର ଦେଶବ୍ୟାପୀ ସଂଯୋଗ ଦ୍ୱାରା ଏହା ସମର୍ଥିତ। ଇଷ୍ଟ ବେଙ୍ଗଲ ଏବଂ ଡାଇମଣ୍ଡ ହାର୍ବର ଏଫ୍ସି ମଧ୍ୟରେ ଆଜି ଡୁରାଣ୍ଡ କପ୍ ଫୁଟବଲ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ହେବ। ଡାଇମଣ୍ଡ ହାର୍ବର ଏଫ୍ସି ପ୍ରଥମଥର ପାଇଁ ଡୁରାଣ୍ଡ କପ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚିତ୍ତାକର୍ଷକ ପ୍ରଦର୍ଶନ ମାଧ୍ୟମରେ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଇଷ୍ଟ ବେଙ୍ଗଲ ଏହି ମ୍ୟାଚ୍ ବିଜୟୀ ହୋଇ ଟାଇଟଲ ହାସଲ ଦିଗରେ ଆଉ ପଦେ ଅଗ୍ରସର ହେବାକୁ ଆଶା ରଖିଛି। ଏହି ମ୍ୟାଚ୍ର ବିଜେତା ଫାଇନାଲ ପର୍ଯ୍ୟାୟରେ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସିକୁ ଭେଟିବ। ବିହାର ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଲୋକସଭାରେ ଆଜି ଅନ୍ଲାଇନ୍ ଗେମିଂ ପ୍ରୋହାହନ ଓ ନିୟନ୍ତ୍ରଣ ବିଲ୍ ଆଗତ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଏନ୍ଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ। ଏବଂ ଡୁରାଣ୍ଟଙ୍କ ଫୁଟବଲ ଦ୍ୱିତୀୟ ସେମିଫାଇନାଲରେ ଆଜି ଇଷ୍ଟବେଙ୍ଗଲ ଏବଂ ଡାଇମଣ୍ଡ ହାର୍ବର ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।